ମୁଁ ବନିତା ଦିଗାଲ ଷୋହଳ ନମ୍ବର ୱାର୍ଡ କହୁଛି, ତାରିଣୀନଗର ଠାରୁ। ଆମର ଡ୍ରେନ୍ ଟିକେ ଅପରିଷ୍କାର ହଉଛି, ମଶା କାମୁଡୁଛି ଆମକୁ, ମଶା ବାହାରୁଛନ୍ତି ତ ତେଲ, ମଶା ତେଲ ଟିକେ ପକାଇ ଦେଲେ ଆମେ ଖୁସି ହୁଅନ୍ତୁ। ପିଲାମାନେ ପାଠ ପଢି ପାରୁନାହାନ୍ତି, ବହୁତ ଶୋଇ ପାରୁନାହାନ୍ତି, ମଶା ହଉଛି ବହୁତ ନାଲ ପାଖରେ ଘର, ଡେଙ୍ଗୁ ହେବାର ସମ୍ଭାବନା। ଟିକେ ସମାଧାନ କରିଦେଲେ ଆମେ ଖୁସି ହୁଅନ୍ତୁ।
ମୋର ଖେଳ ଖେଳୁନି।